वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम तृतीय स्कंद द्वादश अध्याय श्लोक 49। इतिहास पुराणानि पञ्चमं वेदमीश्वरः सर्वेभ्यः एव भक्तेभ्यः ससृजे सर्वदर्शनः। इतिहास पुराणानि पञ्चमं वेदमीश्वरः सर्वेभ्यः एव भक्तेभ्यः ससृजे सर्वदर्शनः। इतिहास पुराणानि पञ्चमं वेदमीश्वरं सर्वेभ्यः एव भक्तेभ्यः ससृजे सर्वदर्शनान्। शब्दन्वाद इतिहास पुराणानि पुराणमान पञ्चम वेद ईश्वर सर्वेभ्यः एकत्र सबु एव निश्चिंत भावे वक्तृभ्यः तांक मुखमान करु ससृजे सृष्टि कले सर्वदर्शनं सर्वदर्शी। श्लोक अनुवाद तत्परे से ब्रह्मा पंचम वेद इतिहास और पुराण समूह तांकर समस्त बदन सृष्टि कले जेहेतु से भूत भविष्य और वर्तमान त्रिकाल को दर्शन करिपारती तेणु से ये सब सृष्टि कले। तेनाली भागवत श्रीप्रभुपाद महाराज कहते निर्दिष्ट देश और जातिर इतिहास अच्छी एपरिक पृथ्वीर इतिहास अच्छी किंतु पुराण मान ब्रह्मांडर इतिहास अटे या जे गोटे कल्पर इतिहास ता नुहे या अनेक कल्पर इतिहास अटे। ब्रह्मांकर से सब ऐतिहासिक ज्ञान अच्छी एवं से पुराण मान इतिहास अटे जेहेतु से पुराण मान मौलिकतः ब्रह्मांकर सृष्ट तेणु से सब वेदर अंश और पंचम वेद अटंती तेणु ये जो तृतीय स्कंद द्वादश अध्याय इतने भगवान ब्रह्मांकर कुमारगण और अन्य मानकर सृष्टि विषय वर्णना करेणु ये जो सब सृष्टि ब्रह्मा तांकर से शक्ति रही कारण से भगवान पर कृपा प्राप्त होती भगवान ज्ञान प्रदान एवं ज्ञान प्रदान करी कहते जे तमें इसको ग्रहण कर मोर अनुग्रह जावान हं यथा भाव जद्रूप गुणकर्मक तथा तत्व विज्ञान मस्तुते मदनुग्रहात् ये समस्त विज्ञान तुम्हें प्राप्त हो मोर अनुग्रह तेणु ब्रह्मा भगवान को कृपा प्राप्त होती समस्त ज्ञान और समस्त शक्ति रही ये सब भगवान गोटे गोटे ऐश्वर्य ज्ञान गोटे ऐश्वर्य शक्ति गोटे ऐश्वर्य तेणु भगवान जो मैंने जिते परिमाण में भगवान निर्भर भगवान सहित निजी समर्पण करते परिमाण में भगवान गुण प्राप्त है तेणु ब्रह्मा से भाव भगवान पाखे समर्पित होती भगवान ब्रह्मा को ज्ञान प्रदान कर तेणु ये चारोटी श्लोक भगवान समस्त ज्ञान प्रदान करदे कि ब्रह्मा ताकू पुणी विस्तार कले ଚାରୋଟି ଶ୍ଳୋକକୁ ବ୍ରହ୍ମା ଯେତେବେଳେ ନାରଦଙ୍କୁ କହୁଛନ୍ତି, ସେ ମଧ୍ୟ ସେ ଜ୍ଞାନକୁ ଦେଇ କହୁଛନ୍ତି, ତ୍ୱମ୍ ଏତତ୍ ବିପୁଳି ଗୁରୁ, ଭାଗବତମ୍ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ନାରଦ ମୁନି ବ୍ରହ୍ମାଙ୍କୁ ପଚାରୁଛନ୍ତି, ସେ ତାଙ୍କ ପିତା ହେବେ, କହୁଛନ୍ତି ପିତା ନା କ'ଣ ନା ଆପଣ ତ ସମସ୍ତେ ସୃଷ୍ଟି କରୁଛନ୍ତି, ଏ ଭୌତିକ ଜାଗା ସବୁକିଛି ସୃଷ୍ଟି ଆପଣ କରୁଛନ୍ତି, ତାହେଲେ ଆପଣ କାହାକୁ ଧ୍ୟାନ କରୁଛନ୍ତି? ତେଣୁ ଏ କଥା ଶୁଣି ବ୍ରହ୍ମା କହିଲେ, ଏ ପୁତ୍ର ପ୍ରକୃତରେ ମୁଁ ସୃଷ୍ଟିକର୍ତ୍ତା ନୁହଁ, ନା ଆଉ ତାହେଲେ କିଏ ସୃଷ୍ଟିକର୍ତ୍ତା? ନା ସୃଷ୍ଟିକର୍ତ୍ତା ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ, ଯିଏକି ସୃଷ୍ଟି କରୁଛନ୍ତି। ସୁଜାମି ତ ନିୟୁକ୍ତୋହମ୍ ହରୋ ହରତି ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ ପରିପାଦି ତ୍ରିଶକ୍ତି ଧୂପ। ହେ ନାରଦ, ଏ ଯେଉଁ ସମସ୍ତ ଭୌତିକ ଜଗତ ରହିଛି, ମୁଁ ଯେଉଁ ସୃଷ୍ଟି କରୁଛି, ତଦ୍ବଶ ସୁଜାମି ତ ନିୟୁକ୍ତ ହମ୍, ମୋତେ ସେ ଆପଏଣ୍ଟମେଣ୍ଟ ଦେଇଛନ୍ତି, ଚାକିରି ଦେଇଛନ୍ତି, ଯେଉଁ ଚାକିରି ପାଇ ମୁଁ ସୃଷ୍ଟି କରୁଛି, ପ୍ରକୃତରେ ଭଗବାନଙ୍କର ଅଧୀନରେ ମୁଁ ସୃଷ୍ଟି କରୁଛି, ମୋର ସ୍ୱତନ୍ତ୍ର ସୃଷ୍ଟି କାର୍ଯ୍ୟ ସୃଷ୍ଟି କ୍ଷମତା ନାହିଁ, ପ୍ରକୃତରେ ମୁଁ ପ୍ରକୃତ ମୂଳ ସୃଷ୍ଟି ମୁଁ କରୁନି, ମୂଳ ସୃଷ୍ଟି ଭଗବାନ କରିଛନ୍ତି, ମୁଁ ତ କେବଳ ବିସ୍ତାର କରୁଛି। ଏବଂ ହର ହରତି ତଦ୍ବଶ, ଶିବଜୀ ମଧ୍ୟ ଯେଉଁ ଧ୍ୱଂସ କରିବେ, ସେ ମଧ୍ୟ ତାଙ୍କର ଅଧୀନରେ ସେ ଧ୍ୱଂସ କାର୍ଯ୍ୟ କରିବେ, ଏବଂ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଦୁଃଖ, ଭଗବାନ ଏଇ ବିଷ୍ଣୁ ରୂପରେ ପୁରୁଷ ରୂପରେ ସେ ଏଇଟାକୁ ପାଳନ କରୁଛନ୍ତି, ଏ ଭୌତିକ ଜଗତକୁ ପାଳନ କରୁଛନ୍ତି। ତେଣୁ ନାରଦ, ମୁଁ ଯେଉଁ ସୃଷ୍ଟି କରୁଛି, ଏ ଭଗବାନଙ୍କର ଇଚ୍ଛାରେ ଭଗବାନ କୃପାରୁ ଏସବୁ ସୃଷ୍ଟି କରିପାରୁଛି। ତେଣୁ ସେ ଭଗବାନ ଯେଉଁ କଥା ଦେଇଥିଲେ, ତାଙ୍କୁ ଜ୍ଞାନ କହିଥିଲେ ବ୍ରହ୍ମାଙ୍କୁ, ସେ ଜ୍ଞାନକୁ ନାରଦ ମୁନିକୁ ଦେଲେ। ହେ ନାରଦ, ଶୁଣ, ଭଗବାନଙ୍କ ସମେତ ଜ୍ଞାନ, ତେଣୁ ଭଗବାନଙ୍କ ସମେତ ଜ୍ଞାନ ପ୍ରଦାନ କରି ଭଗବାନ ଲୀଳା ଇତ୍ୟାଦି ସବୁ ପ୍ରଦାନ କରି ସୁପ୍ତମ ଅଧ୍ୟାୟରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ସେଥିରେ ସେ କହୁଛନ୍ତି ଯେ ଭଗବାନଙ୍କ ଲୀଳା ମୁଁ କ'ଣ ବର୍ଣ୍ଣନା କରିବି ନାରଦ, ନାନ୍ଦଂ ବିଦା ମମି ମୁନୟୋ ବ୍ରଜାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୋ ବରାଜେ ଗାୟନ୍ ଗୁଣାନ୍ ଦଶଶତାନ୍ ଅନମାଦି ଦେବ ଶେଷ ଅଧୁନା ବି ସମବିନାଶ ପାରମ। ପ୍ରଭୁ, ଭଗବାନଙ୍କର କ'ଣ ଆହୁରି ଲୀଳା ଅଛି ନା କ'ଣ କହିବି ନାରଦ? ନାନ୍ଦଂ ବିଦା ମମି, ସେ ଯେଉଁ ଭଗବାନଙ୍କର ଯେଉଁ ଲୀଳା, ଅନେକ ଲୀଳା ଭଗବାନ ବର୍ଣ୍ଣନା କଲେ, 24 ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଅନ୍ତିମରେ କହୁଛନ୍ତି ବ୍ରହ୍ମା, ଏ ନାରଦ, ଏ ପୁତ୍ର, ସେଇ ବ୍ରହ୍ମାଙ୍କର ଯେଉଁ ଲୀଳା, ଭଗବାନଙ୍କର ଯେଉଁ ଲୀଳା, ତାର ଅନ୍ତ କେହି ପାଇପାରିବେ ନାହିଁ, ମୁଁ ମଧ୍ୟ ପାଇପାରୁନାହିଁ। ତମର ଯେଉଁ ଅଗ୍ରଜ ଶିବଜୀ ବା ଚାରି କୁମାର, ଏମାନେ ମଧ୍ୟ ପାଇପାରୁନାହାନ୍ତି। ନାନ୍ଦଂ ବିଦା ମହମ୍ ଅମି, ମୁଁ ମଧ୍ୟ ପାଇପାରୁନାହିଁ କି ତମେ ପାଇପାରୁନ, ତମ ଅଗ୍ରଜମାନେ ମଧ୍ୟ ପାଇପାରୁନାହାନ୍ତି। ମାୟା ବଳସ୍ୟ ପୁରୁଷସ୍ୟ କୁତୁ ବରାଜେ, ଯେଉଁମାନେ ଅବରା, ଯେଉଁମାନେ ନିର୍ଯତରେ ଅଛନ୍ତି ମନୁଷ୍ୟମାନେ, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି, ସେମାନେ ନିଚ ସ୍ତରରେ ଅଛନ୍ତି, ସେମାନେ କ'ଣ ଜାଣିବେ ଭଗବାନ ଲୀଳାକୁ? ନା କେହି ଜାଣିପାରୁନାହାନ୍ତି ପିତା, ଆଉ କେହି ଜାଣିପାରୁ ନା। ଦେଖ, ଗାୟନ ଗୁଣାନ୍ ଦଶଶତା ନନଆଦି ଦେବ, ନାରଦ, ଦଶଶତା ନନ ବୋଲେ 1000 ଅନନରେ ଅନନ୍ତ ଦେବ, ଯିଏକି ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ସେ ଭଗବାନଙ୍କୁ ଗୁଣଗାନ କରି ଚାଲୁଛନ୍ତି। ଶେଷ ଅଧୁନା ବି ସମବ ସେଦିନ ଆସେ ପାରମ, ବର୍ତ୍ତମାନ ମଧ୍ୟ ସେ ଶେଷ ହେଉନାହିଁ, ଭଗବାନଙ୍କ ଏଭଳି ଲୀଳା ରହିଛି, ଏଭଳି ଗୁଣ ରହିଛି, ଏଭଳି ଶକ୍ତି ରହିଛି। ତେଣୁ ଏସବୁ ବର୍ଣ୍ଣନା କରି ବ୍ରହ୍ମା ନାରଦଙ୍କୁ କହିଲେ, ନାରଦ, ଇଦଂ ଭାଗବତମ୍ ନାମମ୍, ଇଏ ହେଉଛି ଭାଗବତ, ଜନ୍ମେ ଭାଗବତୋଦିତମ୍, ଯେଉଁ ଭାଗବତଙ୍କୁ ମୋତେ ଭଗବାନ ଦେଇଥିଲେ, ଭାଗବତୋଦିତମ୍, ଭଗବାନ ଦେଇଥିଲେ ସେ ଜ୍ଞାନ ମୋତେ। ତେଣୁ ସଂଗ୍ରହୋୟଂ ବିଭୂତି, ନା ଭଗବାନଙ୍କର ବିଭୂତି ଭଗବାନଙ୍କର ଯେଉଁ ଜ୍ଞାନ ଇଏ ତ ଅସୀମ, କିନ୍ତୁ ମୁଁ ତୁମକୁ ସଂକ୍ଷେପରେ ବର୍ଣ୍ଣନା କଲି, ସଂଗ୍ରହ ଅୟଂ ବିଭୂତିହୀନା, ତୁମେ ଏଇଟା ବିପୁଳି କରୁ। କିନ୍ତୁ ନାରଦ, ତୁମେ ଆଉ ସଂକ୍ଷେପରେ ବର୍ଣ୍ଣନା ନ କରି ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କର, ନହେଲେ ଲୋକମାନେ ବୁଝିପାରିବେ ନାହିଁ। ମୋର ଶକ୍ତି ଥିଲା, ମୁଁ ଚାରୋଟି ଶ୍ଳୋକ ପଢ଼ିକିରି ଶୁଣିକିରି ମୁଁ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଗଲି, କିନ୍ତୁ କଳିଯୁଗର ଲୋକମାନେ ସେମାନେ ବୁଝିପାରିବେ ନାହିଁ। ତାଙ୍କର ବହୁତ ଶକ୍ତି, ବହୁତ ତାଙ୍କର ବୁଦ୍ଧି ଅତି ନୀଚ ସ୍ତରର, ସେମାନଙ୍କୁ ଏଠୁ ବିସ୍ତାର କରିବାକୁ ପଡ଼ିବ। 18,000 ଶ୍ଳୋକରେ ଯଦିଓ ବିସ୍ତାର କରିଛନ୍ତି ବ୍ରହ୍ମା କହିବାରୁ, ନାରଦ ମୁନି ବ୍ୟାସଦେବଙ୍କୁ କହିବାରୁ ବ୍ୟାସଦେବ ଏଇଟାକୁ ବିସ୍ତାର କରିଛନ୍ତି, କିନ୍ତୁ ଏ 18,000 ଶ୍ଳୋକ ଆମେ ଯଦି ଶୁଣିଲେ ମଧ୍ୟ ପଢ଼ିଲେ ମଧ୍ୟ ଆମେ ବୁଝିପାରିବା ନାହିଁ। ଗୋଟିଏ ଶ୍ଳୋକ ବୁଝିବା ପାଇଁ ଆମକୁ ଆହୁରି 1,000 ଶ୍ଳୋକ ଦରକାର। 1,000 କଥା କହିଲେ ଆମେ ଗୋଟିଏ ଶ୍ଳୋକକୁ ବୁଝିବା, କାରଣ ଆମର ବୁଦ୍ଧି ଏତେ ଉନ୍ନତ ନୁହଁ। ତେଣୁ ବ୍ରହ୍ମା ନାରଦଙ୍କୁ କହୁଛନ୍ତି, ଏ ପୁତ୍ର ତୁମେ ଏଇଟାକୁ ବିପୁଳ କର, ଏଇଟାକୁ ବିସ୍ତାର କର। ତେଣୁ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ଇତିହାସ ଏଇଠି ଯେଉଁ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କର ମୁଖରୁ ସବୁ ଉଦ୍ଭୁତ ହେଲେ, କ'ଣ କ'ଣ ଉଦ୍ଭୁତ ହେଲେ ତା ପୂର୍ବରୁ କୁହାଯାଇଛି। 4 ବେଦ ଆସିଲେ, ଋଗ୍ ବେଦ, ସାମ ବେଦ, ଯଜୁର୍ ବେଦ, ଅଥର୍ ବେଦ, ତାପରେ ସେଇ ଯେଉଁ ଯଜ୍ଞ କରିବା ପାଇଁ ଯେଉଁ ବ୍ରହ୍ମା ଯଧୁ ଏସବୁ ଯେଉଁ ରହିଛନ୍ତି ସେମାନେ ସବୁ ଉତ୍ପନ୍ନ ହେଲେ, ଏବଂ ବିଭିନ୍ନ ପ୍ରକାର ଉପବେଦ ମାନେ ସୃଷ୍ଟି ହେଲେ, ଆୟୁର୍ବେଦ, ଧନୁର୍ବେଦ ଇତ୍ୟାଦି ବିଭିନ୍ନ ପ୍ରକାର ସ୍ଥାପତ୍ୟ ବେଦ, ଏସବୁ ବିଭିନ୍ନ ପ୍ରକାର ବେଦ ଉପବେଦ, ଏଇଟାକୁ ଉପବେଦ କୁହାଯାଉଛି। ଏବଂ ବର୍ତ୍ତମାନ କହୁଛନ୍ତି ଇତିହାସ ପୁରାଣାନି, ଇତିହାସ ଏ ପୁରାଣ ମାନେ ହେଉଛନ୍ତି ଇତିହାସ। ଇତିହାସ କହିଲେ ଆମେ ଭାବୁଛେ ଏଇ ଯେଉଁ ଆମେ ପଢ଼ୁଛେ ଇତିହାସ ଯେଉଁ ପଢ଼ୁଛେ, ହିଷ୍ଟ୍ରି ଯେଉଁ ପଢ଼ୁଛେ, ଏଇ ହିଷ୍ଟ୍ରି ଇତିହାସ ହେଉଛି ପ୍ରକୃତ ଇତିହାସ। ଆମର ପୁରାଣ ଯେଉଁ ରହିଛି ବୈଦିକ ଶାସ୍ତ୍ରରେ ଯେଉଁ ପୁରାଣ ଅଛନ୍ତି, ଏଇଟାକୁ ଇତିହାସ ବୋଲି ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ। ସେମାନେ ଭାବନ୍ତି ଇଏ ହେଉଛି ଆମର ମାଇଥୋଲୋଜି, ଇଣ୍ଡିଆନ ମାଇଥୋଲୋଜି ବୋଲି କହନ୍ତି, ଇଏ ହେଉଛି ଭାରତୀୟ କଳ୍ପନା ଶାସ୍ତ୍ର, ମାଇଥୋଲୋଜି କହିଲେ କଳ୍ପନା। କିନ୍ତୁ ଏଇଟା ସେମାନେ ମାୟାର ବଶବର୍ତ୍ତୀ ହେଇକିରି ଯେଉଁଟାକୁ କଳ୍ପନାଟାକୁ ସେମାନେ ସତ୍ୟ ବୋଲି କହନ୍ତି, ସତ୍ୟଟାକୁ କଳ୍ପନା ବୋଲି କହନ୍ତି। ଉଦାହରଣ ସ୍ୱରୂପ ମହେନ୍ଦ୍ରଦ୍ୱାର ହରପ୍ପା ସଭ୍ୟତା ଏଇଟାକୁ ଇତିହାସ ବୋଲି କୁହାଯାଉଛି, କିନ୍ତୁ କେତେକ ଇତିହାସକାର କହୁଛନ୍ତି ନା ନା ସେଇଟା ଏତେ ବର୍ଷ ତଳର, କେତେ କହୁଛନ୍ତି ନା ନା ସେଇଟା ଆଉ ଅନେକ ବର୍ଷ ତଳର, ଏଇଭଳି ଭାବରେ ତାଙ୍କ ଭିତରେ ସଠିକତା ପ୍ରମାଣ ହେଇନାହିଁ। ତେଣୁ ଇଏ ହେଉଛି ପ୍ରକୃତ କାଳ୍ପନିକ, କିନ୍ତୁ ଆମର ଯେଉଁ ଇତିହାସ ଯେଉଁ ପୁରାଣମାନ କଥା ରହିଛି, ଇଏ ଇତିହାସ, ଇଏ କାଳ୍ପନିକ ନୁହଁ, ଇଏ ହେଉଛି ଇତିହାସ। ଏକ୍ଜାକ୍ଟ କଥା କୁହାଯାଉଛି କ'ଣ ହେଇଥିଲା। ଆମେ ପ୍ରଭୁପାଦ ମହାରାଜ କହନ୍ତି ଯେଉଁ ଖ୍ରୀଷ୍ଟିଆନ ମାନେ ଯୀଶୁଖ୍ରୀଷ୍ଟ ଆସିଲେ ତାଙ୍କ ପରଠୁ ଯେଉଁ ଆରମ୍ଭ ହେଲା ଆମର ଯେଉଁ ବର୍ତ୍ତମାନ ସାଲ ଚାଲୁଛି 2016 ମାନେ 2016 ମସିହାରେ ପୂର୍ବରୁ 2016 ପୂର୍ବରୁ ସେ ଜନ୍ମଗ୍ରହଣ କରିଥିଲେ, ସେଥିପାଇଁ ତାଙ୍କର ଜନ୍ମଠାରୁ ଏଇ ଯୀଶୁଖ୍ରୀଷ୍ଟଙ୍କ ଅନୁସାରେ ଏଇ ଜନ୍ମ ସବୁ ସାଲ ବା ଯେଉଁ ବର୍ଷ ନିୟନ୍ତ୍ରିତ ହେଲା, ବର୍ଷ ସବୁ ଗଣନା ହେଲା। ତେଣୁ ସେମାନଙ୍କ ମତରେ ଆ ପୂର୍ବରୁ 1,000 କି 2,000 ବର୍ଷ ପୂର୍ବରୁ ଆଉ କିଛି ଉନ୍ନତ ସଭ୍ୟତା ଥିଲା, ତା ନୁହଁ, ଆମେ ହେଉଛେ କେବଳ ଉନ୍ନତ ସଭ୍ୟ ମାନବ ବୋଲି ସେମାନେ ଦାବି କରନ୍ତି। କିନ୍ତୁ ଏ ଯେଉଁ ହିନ୍ଦୁମାନେ ଏମାନେ ତ ଆମର ଅଣ୍ଡରରେ ରହିଥିଲେ, ବ୍ରିଟିଶର୍ସ ମାନେ ସେମାନେ ଆମକୁ ଅଧୀନ କରିଥିଲେ, ମୁସଲମାନ ମାନେ ଆମକୁ ଅଧୀନ କରିଥିଲେ, ତେଣୁ ଏମାନଙ୍କର କ'ଣ ଏତେ ଉନ୍ନତି ସ୍ଥିତି ଅଛି, ଏମାନଙ୍କର କ'ଣ ଏତେ ସବୁ ବର୍ଷର କୋଟି କୋଟି ବର୍ଷର କଥା କହୁଛନ୍ତି, ଏଗୁଡ଼ା ସବୁ ଇତିହାସ, ଏଗୁଡ଼ା ସବୁ ମନଗଢ଼ା କଳ୍ପନା, ଏଇଟା ଯେ ଇତିହାସ ସେମାନେ ଚିନ୍ତା କରିପାରୁନାହାନ୍ତି। କୋଟି କୋଟି ବର୍ଷ ତଳର କଥା ଏବଂ କୋଟି କୋଟି ବର୍ଷ ପରର କଥା ମଧ୍ୟ କୁହାଯିବ ଇତିହାସରେ। ଏଠି କୁହାଯାଉଛି ସର୍ବଦର୍ଶନା, ସର୍ବଦର୍ଶନା ସବୁକିଛି ଜାଣିପାରନ୍ତି, ଏତେ ଶକ୍ତି ରହିଛି। ଆମେ କେବଳ ଅତୀତ କଥା ଜାଣିବା, କିନ୍ତୁ ଭବିଷ୍ୟତ କଥା ଆମେ ଜାଣିପାରିବା ନାହିଁ, ଭବିଷ୍ୟତ କାଲି କ'ଣ ହେବ ଆମେ କହିପାରିବା ନାହିଁ। କିନ୍ତୁ ଏମାନେ ବ୍ୟାସଦେବ ଇତ୍ୟାଦି ଏମାନେ ହେଉଛନ୍ତି ସର୍ବଦର୍ଶନା, ତାଙ୍କର ଅତୀତ ଜ୍ଞାନ ଅଛି, ବର୍ତ୍ତମାନ ତ ଜ୍ଞାନ ରହିଛି, ଭବିଷ୍ୟତ ଜ୍ଞାନ ମଧ୍ୟ ରହିବ। ଭବିଷ୍ୟତରେ କ'ଣ ହେବ, 4,25,000 ବର୍ଷ ପରେ କ'ଣ ହେବ, ସେ କଥା ମଧ୍ୟ ବେଦରେ ବର୍ଣ୍ଣନା କରାଯାଇଛି। ନେଛନି ବହ ନିଧନି କଳୟ ଶିକର ବାଳମ धूमकेतुमिव किमपि तराळम् केशवधृता कल्की शरीर जय जगदीश हरे जगदीश हरे जय जगदीश जय देव गोस्वामी भविष्य कथा से जानती 4 लक्ष वर्ष पर कौन हम सेटा वर्णना करदे कल्की आसवे मेच्छ जो मैंने मेच्छ कहले कौ मैने जो मैंने वैदिक संस्कृति को ग्रहण करती ना मेच्छ बोली कहुए निधन करे से भगवान को शरण जाऊना भगवान आसती प्रति युगर आसती विनाशा चुष्कृताम दुष्कृत मान विनाश करती तेणु भगवान आसवे कर बाड़म गोटे खंडा धरवे बार हाथ खंडा बोली कहटा बार हाथ खंडा धरिक आसवे एवं सब मेच्छ मान को निधन करेंगे कारण से भगवान को शरण जाऊना शास्त्र को ग्रहण करूना निंदा कर धूमकेतु मिल आसवे एवं जो प्रलय करेंगे धूमकेतु भली चारिड़े एकाथर के सब प्रलय कर दे गोटे गोटे कर समय लगभन धूमकेतु भली केशव से ही भगवान केशव से शरीर धारण करती कल्की शरीर धारण कर भविष्य काल कह बुद्धदेव जो भागवत कह जाऊला सुत गोस्वामी जो कहते स्वर्णगा ऋषि को 5000 वर्ष ते से बुद्धदेव आसीन तेणु बुद्धदेव कथा कह किकटेशु भविष्य बुद्ध नाम ना अंजना सुत किकटेशु भविष्य अथ कलु संप्रभुते सम्मोहाय सुरदूषाम कलिजुग आसिले जो मैंने सुरद्विष सुर होती किए ना भगवान भक्त को सुर बोली कह ताकर द्विष कहले असुर मैंने असुर मान मोह करेंगे असुर मान मूल जो रही असुर मान लक्षण मूल लक्षण हूँ कौन ना से मैंने भगवान को ग्रहण करती ना से कहते कि भगवान नहांती यदि बा किए भगवान अच्छा सी हूँ मु तेणु ये जो मोह करने बुद्धदेव आसिले भविष्य काल आसवे से भविष्य बोली कह भविष्य फ्यूचर ट्रेंड्स वर्णना कर तेणु बुद्धदेव जी आसिले से भगवान अवतार से अथवा कलु संप्रभु कलिजुग से आसवे कहीं आसवे ना समय सुरद्विषा सुरद्विषा कहले देवता मान जो मैंने शत्रु विद्वेष करती ये असुर मान समय मोह करे से भगवान शरण जाऊना तेणु बुद्धदेव आसी कहले ठीक अच्छे तुम निंदसी यज्ञ विदेह श्रुति जातम सदय हृदय दर्शी तपस्तुघातम केशव धृत बुद्ध शरीर जय जगदीश हरे जय जगदीश हरे जय जगदीश तेणु बुद्धदेव आसवे मोह करे से कहे हे असुर मान असुर डाकबे कहे विद्वान व्यक्ति मान तुम शुण तुम जहाँ कह सब ठीक भगवान कहीं ना निंदसी यज्ञ विदेह रह श्रुति जातम से कौन श्रुति जातम वेद को निंदा करे यज्ञ जो रही वेद यज्ञ कथा रही निंदा करे कहीं ना ये जो कलिकाल जो लोक मैंने आसवे आसते से मैंने खाली वेदर दुआई देकर पशु बड़ी करुले वेद पशु बड़ी रही पशु बड़ी अर्थ से बुझीपर ना तेणु वेद को दुआई दे पशु बड़ी कर आरंभ कले भगवान मानवे ना तेणु वेद को कह वेद कई पशु बड़ी तेनाली वेद पशु बड़ी कर भाव में सब डुप्लीसीयस लोक सब आसवे तेणु भगवान कौन कले भगवान तो समस्त बुद्धिमान व्यक्ति जो चिटिंग मेंटालिटी को भगवान जानती ये बद्ध जीवर हूँ दोष 4 दोष भितर गोटे दोष हूँ ठकवा मनोवृत्ति तेणु भगवान कहले ए विद्वान व्यक्ति गण भगवान कहीं नहांती निंदसी यज्ञ विदेह वेद को निंदा करदे सदैव हृदय दर्शित पशु घातम पशु हत्या को जो रोला देखी भगवान सदैव हृदय हो गले तेणु भगवान कहले ये विद्वान व्यक्ति गण भगवान कहीं नहांती जे जो वेद सब रही सब ठीक नुह ये निंदा करदे यज्ञ सब रही ठीक नुह कितु तुम ଯେଉଁ ରହିଛି ତୁମେ ମୋତେ ଗ୍ରହଣ କର, ମୋ କଥାକୁ ମାନ, ତୁମେ ସତ୍ୟ କୁହ, ସତ୍ୟ କାର୍ଯ୍ୟ କର, ଏଇଭଳି ଭାବରେ ବିଭିନ୍ନ ପ୍ରକାର ନିର୍ଦ୍ଦେଶ ସବୁ ଦେଲେ। ତେଣୁ ଯେଉଁମାନେ ସୁରତ ଦିଶା, ଯେଉଁମାନେ ଭଗବାନଙ୍କୁ ବିଦ୍ୱେଷକାରୀ, ଯେଉଁମାନେ ଅସୁରମାନେ, ସେମାନେ ମୋହ ହେଇଗଲେ ବୁଦ୍ଧଦେବଙ୍କ କଥାରେ। ତାଙ୍କର ଏତେ ଶକ୍ତି ଥିଲା, ସେ ହେଉଛନ୍ତି ଭଗବାନ, ତାଙ୍କର ଶକ୍ତି ରହିଛି, ତାଙ୍କର ବଶ୍ୟତା ସେମାନେ ସ୍ୱୀକାର କଲେ, ବୁଦ୍ଧଦେବଙ୍କୁ ଗ୍ରହଣ କଲେ। ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି। ଯଦିଓ ଭଗବାନଙ୍କ ଶରଣରେ ଯାଉନଥିଲେ, କିନ୍ତୁ ଇନ୍ଡାଇରେକ୍ଟଲି ସେମାନେ ବୁଦ୍ଧଙ୍କ ଶରଣରେ ଗଲେ, ଅର୍ଥାତ୍ ଭଗବାନଙ୍କ ଶରଣରେ ଗଲେ। ତେଣୁ ଏଇଭଳି ଭାବରେ ଭବିଷ୍ୟତ କଥା ମଧ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଅତୀତ କଥା ବର୍ଣ୍ଣନା କରାଯାଇଛି, ଭବିଷ୍ୟତ କଥା ମଧ୍ୟ ବର୍ଣ୍ଣନା କରାଯିବ କରାଯାଇଛି। ତେଣୁ ଇଏ ଅମୋଘ ଦର୍ଶନା, ତାଙ୍କର ଦୃଷ୍ଟିଶକ୍ତି ସେଇଭଳି ଭାବେ ରହିଛି, କ'ଣ ହେବ ସେମାନେ ସବୁ ଜାଣନ୍ତି, ଭବିଷ୍ୟତ କ'ଣ ହେବ। ତେଣୁ ଏଇ ଯେଉଁ ଲକ୍ଷ ଲକ୍ଷ ବର୍ଷ, କୋଟି କୋଟି ବର୍ଷ କଥା କୁହାଯାଉଛି, ସେମାନେ ବିଶେଷ ଭାବରେ ଯେଉଁମାନେ ଆମର ବୈଦିକ ସଭ୍ୟତାରେ ଆସୁନାହାନ୍ତି, ସେମାନେ ଏଇଟା ବୁଝିପାରୁନାହାନ୍ତି, ସେମାନେ ଭାବୁଛନ୍ତି ଏ ସବୁ କଳ୍ପନା। ତେଣୁ ଏଇଟାକୁ ନାଁ ଦେଇଦେଲେ ମାଇଥୋଲୋଜି, ହିନ୍ଦୁ ମାଇଥୋଲୋଜି। ଇତିହାସ ପୁରାଣ ଯେଉଁ ରହିଛି, ରାମାୟଣ ବେଦ ପୁରାଣ ଇତିହାସ ସବୁ ରହିଛି ଆମର, ଏସବୁ ମହାଭାରତ ଇତ୍ୟାଦି, ସେସବୁ କହିଲେ ଏସବୁ କଳ୍ପନା ମାଇଥୋଲୋଜି, କିନ୍ତୁ ଇଏ କଳ୍ପନା ନୁହଁ। ଜଣେ ଆଚାର୍ଯ୍ୟ କହୁଛନ୍ତି, ଯଦି ଏସବୁ କଳ୍ପନା ହେଇଥାନ୍ତା, ତାହେଲେ ଲୋକମାନେ କାହିଁ ତାଙ୍କ ଗୃହ ତ୍ୟାଗ କରି ବଣ ଜଙ୍ଗଲକୁ ଆସି ବହୁତ କଠୋର ଜୀବନଯାପନ କରି ଏସବୁ ରଚନା କରିଥାନ୍ତି? ଶାସ୍ତ୍ର ଋଷିମାନେ ଏସବୁ ରଚନା କରିଛନ୍ତି, ଘରେ ବସିକରି ଆରାମରେ ମାଛ ମାଂସ ଖାଇକରି ଏଇଭଳି ଭାବରେ ସବୁ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିକରି ମଧ୍ୟ ସେମାନେ କଳ୍ପନା କରି ଲେଖିପାରିଥାନ୍ତେ, ତାହେଲେ କାହିଁକି ଏସବୁ କଲେ? ନାଇଁ, ଏସବୁ କଳ୍ପନା ନୁହଁ, ଇଏ ହେଉଛି ପ୍ରକୃତ ପ୍ରମାଣ, ଶାସ୍ତ୍ର ପ୍ରମାଣ। ଯେତେ ପ୍ରମାଣ ରହିଛି, ତା ଭିତରୁ ଶାସ୍ତ୍ର ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ଶ୍ରୁତି, ପ୍ରତ୍ୟକ୍ଷ, ଐତିହ୍ୟ, ଅନୁମାନ, ପ୍ରମାଣେଷୁ ଚତୁଷ୍ଟୟମ୍, ପ୍ରମାଣେଷୁ ଅନବସ୍ତନାତ୍। ଏ ଯେଉଁ ପ୍ରମାଣ ଚାରିଟି ରହିଛି, ତା ଦେହରୁ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ଗୋଟେ ପ୍ରମାଣ ହେଇପାରେ ପ୍ରତ୍ୟକ୍ଷ ପ୍ରମାଣ, ହଁ ମୁଁ ଦେଖିଛି ଆମର କୋର୍ଟରେ ଯେଉଁ ପ୍ରମାଣ ଦିଆଯାଉଛି, ସାକ୍ଷୀ ପ୍ରମାଣ ଦିଆଯାଉଛି, ଏ ହେଉଛି ପ୍ରତ୍ୟକ୍ଷ ପ୍ରମାଣ, ମୁଁ ଦେଖିଛି ସେ ତାକୁ ମର୍ଡ଼ର କରିବାର, ମୁଁ ଦେଖିଛି, ଏଇଟା ହେଉଛି ପ୍ରତ୍ୟକ୍ଷ ପ୍ରମାଣ। କିନ୍ତୁ ପ୍ରତ୍ୟକ୍ଷ ପ୍ରମାଣରେ ମଧ୍ୟ ଭୁଲ ରହିଛି। କ'ଣ ଭୁଲ ପ୍ରତ୍ୟକ୍ଷ ପ୍ରମାଣରେ? ନା, ଯେତେବେଳେ ଆମେ ଯାଉଛେ ଟ୍ରେନ୍ରେ ଯାଉଛେ, କ'ଣ ଦେଖାଯାଉଛି? ସାଇଡ଼୍ରେ ଯେଉଁ ଗଛ ସବୁ ଅଛି, ବିପରୀତ ଦିଗରେ ଧାଇଁଲା ଭଳି ଲାଗୁଛି, କିନ୍ତୁ ପ୍ରକୃତରେ ସେମାନେ କ'ଣ ବିପରୀତ ଦିଗରେ ଯାଉଛନ୍ତି କି? ପ୍ରତ୍ୟକ୍ଷ ପ୍ରମାଣରେ ମଧ୍ୟ ଭୁଲ ଅଛି। ଆମେ ଦେଖୁଛେ ଜଳରେ ଗୋଟେ ପକାଇଦେଲେ, କାଠି ଗୋଟେ ପକାଇଦେଲେ ସେଇଟା ବଙ୍କା ଦୁଶୁଛି, କିନ୍ତୁ ପ୍ରକୃତରେ ସେଇଟା କ'ଣ ବଙ୍କା କି? ନା, ସେ ଆମର ଚକ୍ଷୁର ଭ୍ରମ, ରିଫ୍ରାକ୍ସନ, ସେଇଟା ରିଫ୍ରାକ୍ସନ ବୋଲି କୁହାଯାଉଛି। ତେଣୁ ଏଇଭଳି ଭାବରେ ପ୍ରତ୍ୟକ୍ଷ ପ୍ରମାଣରେ ବହୁତ ପ୍ରକାର ଦୋଷ ରହିଛି, ଭୁଲ ରହିଛି। ତେଣୁ ସେଇଭଳି ଭାବରେ ଇତିହାସ ଯେଉଁ ରହିଛି, ଆମର ଯେଉଁ ମଡ଼ର୍ଣ୍ଣ ହିଷ୍ଟ୍ରି ବୋଲି କହୁଛନ୍ତି, ସେ ଇତିହାସରେ ମଧ୍ୟ ଭୁଲ ରହିଛି। ସେ ଇତିହାସରେ ଯେମିତି ମହେଞ୍ଜୋଦାର ହରପ୍ପା ସଭ୍ୟତା, ଲୋକମାନେ କେତେକ ଇତିହାସକାର କହୁଥିଲେ 500 ବର୍ଷ ତଳର, କେତେ କହୁଛନ୍ତି ନା ନା ସେ ଆହୁରି 1000 ବର୍ଷ ତଳର, ଏଇଭଳି ଭାବରେ କହୁଛନ୍ତି। ସେଇଭଳି ଭାବରେ ଯେଉଁ ରହିଛି ଆଉ ଗୋଟେ ପ୍ରମାଣ, ପ୍ରତ୍ୟେକ ଐତିହ୍ୟ, ଅନୁମାନ ପ୍ରମାଣ। ଅନୁମାନ ପ୍ରମାଣ କ'ଣ? ନା, ଗୋଟେ ଅନୁମାନ ରହିଛି, ଯେଉଁଠି ନିଆଁ, ଯେଉଁଠି ଧୂଆଁ ଅଛି ସେଠି ନିଆଁ ଅଛି, ଫେୟାର୍ ଦେର୍ ଇଜ୍ ଫାୟାର୍ ଦେର୍ ଇଜ୍ ସ୍ମୋକ୍। କିନ୍ତୁ ସେ ପ୍ରମାଣ ମଧ୍ୟ ଠିକ୍ ପ୍ରମାଣ ନୁହଁ। କାହିଁକି ନା, ଆମେ ଦେଖୁଛେ ଦୂରରୁ ପାହାଡ଼ଟା ଧୂଆଁଳିଆ ଦୁଶୁଛି, ତାର ଅର୍ଥ ନୁହଁ ଯେ ସେଠି ନିଆଁ ରହିଛି। ତେଣୁ ଏ ଯେଉଁ ଚାରୋଟି ପ୍ରମାଣ ରହିଛି, ଶ୍ରୁତି, ପ୍ରତ୍ୟକ୍ଷ, ଐତିହ୍ୟ, ଅନୁମାନ, ତାଦୃଶ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ଯେଟା ମହାପ୍ରଭୁ କହିଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ବ୍ରଜବଧୁ ବର୍ଗେଣ ଯା କବିତା ଶ୍ରୀମଦ୍ ଭାଗବତମ ପ୍ରମାଣମ ମଳମ ପ୍ରେମା ପୁମାତ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର ମଦବିଧମ ତତ୍ରା ଧରୁଣ ପର। ଯେତେ ଆରାଧ୍ୟ ଭକ୍ତି ଅଛନ୍ତି, ଆରାଧ୍ୟ ବସ୍ତୁ ଅଛନ୍ତି, ତାଙ୍କ ଭିତରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି କିଏ? ବ୍ରଜେଶ ତନୟ, ନନ୍ଦ ମହାରାଜଙ୍କ ପୁତ୍ର, ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ତଦ୍ଧାମ ବୃନ୍ଦାବନମ, ଏବଂ ତାଙ୍କର ଧାମ ବୃନ୍ଦାବନ ମଧ୍ୟ ତଦ୍ରୂପ ଆରାଧ୍ୟ ରମ୍ୟା କାଚିତ ଉପାସନା ବଜବତ ସେଇ ଭଗବାନଙ୍କର କେମିତି ଉପାସନା କରାଯିବ ନା ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କୁ ଉପାସନା କରିଥିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ସବୁକିଛି ତ୍ୟାଗ କରିଦେଇଥିଲେ ଭଗବାନ ପାଖକୁ ଯିବା ପାଇଁ ତେଣୁ ଉଦ୍ଧବ ଯେତେବେଳେ ଯାଇଛନ୍ତି ସେତେବେଳେ ଦେଖୁଛନ୍ତି ବ୍ରଜର ବ୍ରଜବାସୀମାନଙ୍କର ଯେଉଁ ପ୍ରେମ ସେତେବେଳେ ସେ ନିଜ ଯେଉଁ ଜ୍ଞାନ ଅଛି ସେ ଜ୍ଞାନକୁ ଧିକାର କରୁଛନ୍ତି ଏ ମୋର କି ଜ୍ଞାନ ଏ ବ୍ରଜବାସୀମାନଙ୍କର ଯେଉଁ ଭଗବାନ ପ୍ରତି ପ୍ରେମ ମୁଁ ସେଇଠି ତାଙ୍କର ଟିକେ ପଦଧୂଳି ମୋତେ ପ୍ରାପ୍ତ ହୁଅନ୍ତି କି ଆସାମ ହୋ ଚରଣ ରେଣୁ ଦୁଷାଙ୍ଗ ହଂସ୍ୟାମ ବୃନ୍ଦାବନେ କିମପି ଗୁଣମଲତ ଔଷଧି ନାମ ଯାଦୁସ୍ତ୍ୟ ସୁଜନାର୍ଯ୍ୟ ପଥଙ୍କ ହିତ୍ୱା ହେଜୁ ମୁକୁନ୍ଦ ପଦଭେଜୁ ବିମୋଜ୍ଞାମ ଦଶମ ସ୍କନ୍ଧରେ 46 ଅଧ୍ୟାୟରେ ଏଇଟା ପ୍ରସିଦ୍ଧ ଶ୍ଳୋକ ରହିଛି ଉଦ୍ଧବଙ୍କର ଭଗବାନ ପଠେଇଲେ ଉଦ୍ଧବଙ୍କୁ ଏ ଉଦ୍ଧବ ଗଛ ଉଦ୍ଧବ ବ୍ରଜଙ୍କ ସୌମ୍ୟ ତୁମେ ବ୍ରଜକୁ ଯାଅ ମୋର ବିରହରେ 47 ଅଧ୍ୟାୟରେ ଏଇଟା କହୁଛନ୍ତି ମୋର ବିରହରେ ଗୋପୀମାନେ ମୃତପ୍ରାୟ ରହିଛନ୍ତି ତେଣୁ ତାଙ୍କୁ ମୋର ସନ୍ଦେଶ ପ୍ରଦାନ କରି ତାଙ୍କୁ ଆନନ୍ଦ ପ୍ରଦାନ କର ଏଇଭଳି ଭାବରେ ଉଦ୍ଧବ ଯେତେବେଳେ ଯାଇଛନ୍ତି ଦଶମ ସ୍କନ୍ଧ 47 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଉଦ୍ଧବ ଯେତେବେଳେ ଦେଖିଲେ ଭଗବାନଙ୍କ ପ୍ରତି ଗୋପୀମାନଙ୍କର କି ପ୍ରେମ ରହିଛି ସେତେବେଳେ ନିଜକୁ ଧିକାର କରୁଛନ୍ତି ତାଙ୍କର ପଦଧୂଳି ପ୍ରାପ୍ତି ପାଇବା ପାଇଁ ଭଗବାନ ପ୍ରାର୍ଥନା କରୁଛନ୍ତି ଆଶା ମହୋ ହେ ପ୍ରଭୁ ମୋର ଏଇଟା ମୋର ଆଶା ରହିଲା ନା କ'ଣ ତୁମର ଆଶା ନା ଚରଣ ରେଣୁ ଯୁଷାମ ଅହଂ ଶ୍ୟାମ ସେଇ ଗୋପୀମାନଙ୍କର ଚରଣ ରେଣୁଙ୍କୁ ଯୁଷାମ ସେଇ ଗୋପୀମାନଙ୍କ ଚରଣ ରେଣୁଙ୍କୁ ମୋର ପାଦରେ ମୋର ମସ୍ତକରେ ବୋଳିହେବି ନା ବୋଳି ହେଉନ ତାଙ୍କଠୁ ଚରଣ ଋଣୀ ଆଣିକିରି ନା 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 ମୁଁ ମାଗିଲେ ସେମାନେ ଦେବେ ନାହିଁ ନା ତାହେଲେ କ'ଣ ଚାହୁଁଛ ନା ବୃନ୍ଦାବନେ କିମ୍ବା ବି ଗୁଣ ଲତ ଔଷଧୀ ନା ବୃନ୍ଦାବନରେ ମୁଁ ଗୋଟେ ଗୁଳ୍ମ ବା ଲତା ହେଇକି ଜନ୍ମ ମୋତେ ଦିଅନ୍ତୁ ନହେଲେ କ'ଣ ହେବ ନା ଗୋପୀମାନେ ଯେତେବେଳେ ଆପଣଙ୍କ ବିରହରେ ପଦଚାରଣ କରୁଥିବେ ପ୍ରକୃତ ରାସ୍ତାକୁ ବୁଲି ଅଣ ରାସ୍ତାରେ ପଶି ସେମାନେ ଚାଲୁଥିବେ ଭଗବାନ ଆପଣଙ୍କ ଅନୁସନ୍ଧାନରେ ତେଣୁ ତାଙ୍କର ପଦଧୂଳି ମୁଁ ମସ୍ତକରେ ପ୍ରାପ୍ତ ହେବି ଏଇଭଳି ଭାବରେ ପ୍ରାପ୍ତ ହେବି ନା କାହିଁକି ନା ଅହମ୍ ଶ୍ୟାମ ଯା ଦୁସ୍ତର୍ଯ୍ୟ ସୋଜନ ଆର୍ଯ୍ୟ ପ୍ରଥମ ଚାହିଦ୍ୱା କାହିଁକି ନା ଗୋପୀମାନେ ଯେଉଁ ରହିଛି ବୈଦିକ ନୀତି ରହିଛି ସମସ୍ତ କିଛି ସେ ତ୍ୟାଗ କରି ଯେଉଁଟା ତ୍ୟାଗ କରିହେବ ନାହିଁ ସେଇଟାକୁ ସେ ତ୍ୟାଗ କରିଦେଇଛନ୍ତି ସ୍ୱଜନ ଆର୍ଯ୍ୟପଥ ଏସବୁକୁ ତ୍ୟାଗ କରିଦେଇଛନ୍ତି ନା ତ୍ୟାଗ କରିବା ଦ୍ୱାରା କ'ଣ ହେଲା ନା ସେ ତ୍ୟାଗ କରି ଆପଣଙ୍କ ଶରଣରେ ଯାଇଛନ୍ତି ଭେଜୁ ମୁକୁନ୍ଦ ପଦବୀ ଆପଣଙ୍କ ପଦ ଅନୁସନ୍ଧାନରେ ସେ ଯାଇଛନ୍ତି ତେଣୁ ଏ ଯେଉଁ କୁହାଯାଇଛି ଆରାଧ୍ୟ ଭଗବାନ ବ୍ରଜେ ସେ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବଜବୁଧକର କେଣ ଯା କପିତା ସେ ଉପାସନା ହେଉଛି ଶ୍ରେଷ୍ଠ ଉପାସନା ଏବଂ ଶ୍ରୀମଦ୍ ଭାଗବତମ ପ୍ରମାଣ ଅମଳ ଶ୍ରୀମଦ୍ ଭାଗବତମ ପ୍ରମାଣ ହେଉଛି ଅମଳ ପ୍ରମାଣ ସେଥିରେ କୌଣସି ଭୁଲ ନାହିଁ ତ୍ରୁଟି ନାହିଁ ଇଏ ହେଉଛି ମହାପ୍ରଭୁଙ୍କର ମତ ତେଣୁ ଏଇ ଇତିହାସ ପୁରାଣ ଏଥିରେ କେତେ କଥା ରହିଛି ସବୁ କେତେ ପ୍ରଭୁପାଦ ମହାରାଜ କହୁଛନ୍ତି ଆମର ଇତିହାସରେ ଗୋଟିଏ ଦେଶର କଥା ବର୍ଣ୍ଣନା କରାଯାଉଛି ଗୋଟିଏ ରାଜ୍ୟର କଥା ବର୍ଣ୍ଣନା କରାଯାଉଛି ବା ସମଗ୍ର ପୃଥିବୀ ବିଷୟରେ ବର୍ଣ୍ଣନା କରାଯାଉଛି ଆ ଉପରକୁ ଆଉ କିଛି ଜ୍ଞାନ ନାହିଁ ଇତିହାସରେ ଆମ ଆଠରୁ ଅଧିକ କିଛି ଜ୍ଞାନ ପାଇପାରିବା ନାହିଁ କିନ୍ତୁ ଆମର ଏ ଯେଉଁ ଇତିହାସ ମହାଭାରତ ପୁରାଣ ଇତ୍ୟାଦି ଏସବୁ କି ଇତିହାସ ଖାଲି ପୃଥିବୀର ଇତିହାସ ନୁହଁ 14 ଲୋକ ରହିଛି ପୃଥିବୀ ଉପରେ ଭୂ ଲୋକ ତାପରେ ସ୍ୱର୍ଗ ଲୋକ ତାପରେ ମହତ୍ ଲୋକ ତାପରେ ଜନଲୋକ ତାପରେ ତପ ଲୋକ ତାପରେ ବ୍ରହ୍ମଲୋକ ଏ ସମସ୍ତ ଲୋକ ବିଷୟରେ ବର୍ଣ୍ଣନା କରାଯାଉଛି ଇତିହାସ ରହିଛି ସେଭଳି ଭାବରେ ତଳେ ରହିଛି 7 ଲୋକ ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ଏବଂ ପାତାଳ ଏ ସମସ୍ତ ଲୋକର ଇତିହାସ ରହିଛି କ'ଣ ଘଟଣା ହେଇଛି ହେଇଥିଲା ସବୁ ବର୍ଣ୍ଣନା କରାଯାଇଛି ଆଉ ପୂର୍ବରୁ ବର୍ଣ୍ଣନା କରାଗଲା ତୃତୀୟ ସ୍କନ୍ଧରେ ଏଇଠି ବର୍ଣ୍ଣନା କରାଗଲା ଯେ ଯେତେବେଳେ ବ୍ରହ୍ମାଙ୍କର ଗୋଟେ ଦିନରେ ରାତି ଗୋଟେ ଦିନ ପରେ ରାତି ଯେତେବେଳେ ହେଇଯାଉଛି ସେତେବେଳେ ସ୍ୱର୍ଗଲୋକ ପର୍ଯ୍ୟନ୍ତ ସବୁ ଧ୍ୱଂସ ହେଇଯାଉଛି ତେଣୁ ସ୍ୱର୍ଗଲୋକ ଉପରେ ଯେଉଁ ରହିଛି ମହତ୍ ଲୋକ ଯେଉଁମାନେ ଅଛନ୍ତି ଭୃଗୁ ଆଦି ଋଷିମାନେ ସେମାନେ ଜନଲୋକକୁ ଯାଆନ୍ତି କାହିଁକି ଏତେ ଉତ୍ତାପ ହୁଏ ସେମାନେ ସହିପାରନ୍ତି ନାହିଁ ସେଥିପାଇଁ ସେମାନେ ଜନଲୋକକୁ ଯାଆନ୍ତି ସେଇଭଳି ଭାବେ ବ୍ରହ୍ମାଙ୍କର ଲୋକ ରହିଛି ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନକୁ ଅର୍ଜୁନ ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ କେତେ ନା ପ୍ରଭୁ କେତେ ନା ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରାହ୍ମଣ ବିଧୁ ରାତ୍ରିଂ ଯୁଗ ସହସ୍ରାନ୍ତାଂ ତେଓ ରାତ୍ର ବିଧୁ ଜନା ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ସହସ୍ର ଯୁଗ ଗୋଟିଏ ଯୁଗର ପରିମାଣ କେତେ ନା ପ୍ରଭୁ କେତେ ନା 43,20,000 ବର୍ଷ କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ ଆର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ 8,64,000 ବର୍ଷ ଆର ତିନି ଗୁଣ ତ୍ରେତା ଯୁଗର ପରିମାଣ 12,96,000 ବର୍ଷ ଏବଂ କଳିଯୁଗର ଚାରି ଗୁଣ ସତ୍ୟଯୁଗର ପରିମାଣ 17,28,000 ବର୍ଷ ତେଣୁ ଏହିଭଳି ଭାବରେ ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ମିଶିଲେ 43,20,000 ବର୍ଷ ହେଉଛି ଇଏ ହେଉଛି ଗୋଟିଏ ଦିବ୍ୟ ଯୁଗ ଏହିଭଳି ଭାବରେ ତାକୁ ଯଦି 1,000 ଗୁଣନ କରାଯିବ ତାହେଲେ କେତେ ଆସିବ ନା 4,32,32,00,000 ବର୍ଷ ନା ସେତିକି ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ ତେଣୁ ସେହିଭଳି ଭାବରେ ତାଙ୍କ ରାତ୍ରିର ପରିମାଣ ରହିଛି ଏହିଭଳି ଭାବରେ ତାଙ୍କ ଦିନ ମାସ ବର୍ଷ ଏଇ ସେ କେତେ ବର୍ଷ ବଞ୍ଚନ୍ତି ନା ପ୍ରଭୁ କେତେ ନା 100 ବର୍ଷ 100 ଇୟର୍ସ ତେଣୁ କୋଟି କୋଟି ବର୍ଷର କଥା ବର୍ଣ୍ଣନା କରାଯାଉଛି ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ଏ କୋଟି କୋଟି ବର୍ଷର କଥା ବର୍ଣ୍ଣନା କରାଯାଉଛି ଖାଲି ଯେ ପୃଥିବୀ ପୃଷ୍ଠର ଇତିହାସ କୁହାଯାଉଛି ତା ନୁହଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଇତିହାସ କୁହାଯାଉଛି ଏବଂ ଭୌତିକ ଜଗତର ଉର୍ଦ୍ଧ୍ୱରେ ମଧ୍ୟ ଯେଉଁ ହେଉଛି ବୈକୁଣ୍ଠ ଜଗତ ସେ ବୈକୁଣ୍ଠ ଜଗତର କଥା ମଧ୍ୟ କୁହାଯାଉଛି ତେଣୁ ଏହିଭଳି ଭାବରେ ଇତିହାସ ଏବଂ ପୁରାଣ ଯେଉଁ ରହିଛି ଏ ବ୍ରହ୍ମାଙ୍କର ମୁଖରୁ ସୃଷ୍ଟି ହେଉଛି ଏଥିରେ କୌଣସି ଭୁଲ ନାହିଁ ଏଇଟା ମନଗଢ଼ା କଳ୍ପନା ନୁହଁ ଏ ଭଗବାନଙ୍କର ଶକ୍ତି ପାଇ ବ୍ରହ୍ମା ସେସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ସେ ଏ ଯେଉଁ ଇତିହାସ ପୁରାଣକୁ ସବୁ ରଚନା କରିଛନ୍ତି ଏଥିରେ କୌଣସି ଭୁଲ ନାହିଁ ଏଥିରେ କୌଣସି ମନଗଢ଼ା କଳ୍ପନା ନାହିଁ କିଛି ନାହିଁ ଏସବୁ ସତ୍ୟ ଘଟଣା ତେଣୁ ବ୍ରହ୍ମାଙ୍କର ମୁଖରୁ ଯେଭଳି ବେଦ ଇତ୍ୟାଦି ବାହାରିଥିଲେ ଉପବେଦ ଇତ୍ୟାଦି ବାହାରିଥିଲେ ସେଇଭଳି ଭାବରେ ଇତିହାସ ପୁରାଣ ଏଇଟାକୁ ପଞ୍ଚମ ବେଦ କୁହାଯାଉଛି ପଞ୍ଚମ ବେଦ ଈଶ୍ୱର ଈଶ୍ୱର କହିଲେ ଇଏ ହେଉଛି ନିୟନ୍ତ୍ରଣକାରୀ ଏ ବେଦକୁ ଯଦି ଆମେ ବେଦ ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ସିଦ୍ଧିପ୍ରାପ୍ତ ହେବା ବେଦରେ ସମସ୍ତ ଜ୍ଞାନ ରହିଛି ବେଦ କହିଲେ ଜ୍ଞାନ ତେଣୁ ଇତିହାସ ପୁରାଣ ପଞ୍ଚମ ବେଦ ଉଚ୍ଚତି ଏଇଟାକୁ ପଞ୍ଚମ ବେଦ ବୋଲି କୁହାଯାଉଛି ଚାରି ବେଦ ପ୍ରସିଦ୍ଧ ଚାରି ବେଦ ହେଉଛନ୍ତି ଋଗ୍ବେଦ ଯଜୁର୍ବେଦ ସମବେଦ ଏବଂ ଅଥର୍ବେଦ କିନ୍ତୁ ଏ ଯେଉଁ ଇତିହାସ ପୁରାଣ ଏସବୁ ରଚନା କରି ମାନେ ବ୍ରହ୍ମାଙ୍କର ମୁଖରୁ ବାହାରିଲେ ଇଏ ମଧ୍ୟ ଗୋଟେ ବେଦ ଇଏ ହେଉଛି ପଞ୍ଚମ ବେଦ ମୈତ୍ରମାନେ କହୁଛନ୍ତି ବିଦୁରକୁ ଇଏ ହେଉଛି ପଞ୍ଚମ ବେଦ ଈଶ୍ୱର ଈଶ୍ୱର ମାନେ ଇଏ ଯଦି ଆମେ ବେଦ ଅଧୀନରେ ଚାଲିବା ବେଦର ଅଧୀନ ବେଦକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଦେବା ତାହେଲେ ଆମକୁ ସେ ପ୍ରକୃତ ପଥକୁ ନେଇଯିବେ ପ୍ରକୃତ ଆମକୁ ଜ୍ଞାନ ଲୋକ ପ୍ରଦାନ କରିବେ ଆମର ଜୀବନର ପ୍ରକୃତ ଲକ୍ଷ୍ୟକୁ ସେ ହାସଲ କରିବା ପାଇଁ ସାହାଯ୍ୟ କରିବେ ସେଥିପାଇଁ ବେଦ ଈଶ୍ୱର ବୋଲି କୁହାଯାଉଛି ପଞ୍ଚମ ବେଦ ଈଶ୍ୱର ତେଣୁ ସର୍ବେଭ୍ୟ ଏବ କର୍ତ୍ତୃଭ୍ୟ ଏ ସମସ୍ତ ବେଦ ଏ ଯେଉଁ ରହିଛି ଇତିହାସ ପୁରାଣ ଇତ୍ୟାଦି ଏସବୁକୁ ସସୁଜେ ସର୍ବଦର୍ଶନ ସର୍ବଦର୍ଶନ ସେ ସବୁକିଛି ଜାଣନ୍ତି ଇତିହାସ ଅତୀତ ଭବିଷ୍ୟତ ଏବଂ ବର୍ତ୍ତମାନ ସବୁକିଛି ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି ଭଗବାନ ସେଥିପାଇଁ ବେଦ ରଚନା କରିଛନ୍ତି ସମସ୍ତ ବେଦ ପାଇଁ ସମସ୍ତ ଜ୍ଞାନ ରହିଛି ଭଗବାନ ପାଖରେ ସବୁ ଜ୍ଞାନ ରହିଛି ତେଣୁ ସେ ତାଙ୍କର ମୁଖରୁ ଏହିସବୁ ବେଦ ଉଚ୍ଚାରିତ ହେଉଛି ଅଶ୍ୟ ମହତ ମହତ ଭୂତସ୍ୟ ଋଗ୍ବେଦ ସମବେଦ ଯଜୁର୍ବେଦ ଇତ୍ୟାଦି ଭଗବାନଙ୍କର ମୁଖରୁ ଏହିସବୁ ଭୌତିକ ଜଗତ ସୃଷ୍ଟି ହେଉଛି ଏବଂ ଭୌତିକ ଜଗତ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏ ଭୌତିକ ଯେଉଁ ସ୍ୱାଗତରେ କେମିତି ଆମେ ଠିକ୍ ଭାବେ ରହିବା ସେଥିପାଇଁ ବୈଦିକ ଶାସ୍ତ୍ର ମଧ୍ୟ ରଚନା କରାଯାଉଛି ତେଣୁ ଇତିହାସ ପୁରାଣ ଯେଉଁ ରହିଛି ଇଏ ପଞ୍ଚମ ବେଦ ବୋଲି କୁହାଯାଉଛି ସମଗ୍ର ଏ ପଞ୍ଚମ ବେଦ ବର୍ଣ୍ଣନା କରାଯାଇଛି ଭାଗବତ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଯେତେବେଳେ ଉତ୍ତର ଦେଉଛନ୍ତି ସେ କହୁଛନ୍ତି ଏ ଭାରତ ଭାରତ କହିଲେ ଭରତ ବଂଶରେ ତୁମେ ଆସିଛ ପରୀକ୍ଷିତ ମହାରାଜ ଭରତ ବଂଶରେ ଭରତ କିଏ ଦୁଷ୍ମଦଙ୍କର ପୁତ୍ର ରାଜା ଦୁଷ୍ମଦଙ୍କର ପୁତ୍ର ହେଉଛନ୍ତି ଭରତ ମହାରାଜ ଆଉ ଜଣେ ଭରତ ମହାରାଜ ଥିଲେ ସେ ହେଉଛନ୍ତି କିଏ ଋଷଭଦେବ ଭଗବାନ ଋଷଭଦେବଙ୍କର ପୁତ୍ର ତାଙ୍କ ନାମ ଅନୁସାରେ ଏ ଭାରତବର୍ଷ ହେଇଛି କିନ୍ତୁ ଭଗବାନ ଯେଉଁ ଅର୍ଜୁନ କହୁଛନ୍ତି ଭାରତ ଯଦା ଯଦା ଏ ଧର୍ମେଶ୍ୱର ଗ୍ଲାନି ଭବତୀ ଭାରତ ତାର ଅର୍ଥ କ'ଣ ଏ ଭରତ ମହାରାଜଙ୍କର ବଂଶର ସନ୍ତାନ, ଇଏ ଆସୁଛନ୍ତି ଦୁଷ୍ମନ୍ତ ମହାରାଜଙ୍କର ଯେଉଁ ପୁତ୍ର, ଦୁଷ୍ମନ୍ତ ମହାରାଜଙ୍କ ପୁତ୍ର ହେଉଛନ୍ତି ଭରତ ମହାରାଜ, ସେ ବହୁତ ଶକ୍ତିଶାଳୀ ଥିଲେ। ତେଣୁ ସେହି ଅନୁସାରେ ତାଙ୍କର ନାମ କର ଭଗବାନ ଦୁଷ୍ମନ୍ତଙ୍କର ବଂଶରେ ଆସିଥିବା ଭରତ ଭଗବାନଙ୍କୁ ଅତି ପ୍ରିୟ, ସେଥିପାଇଁ ସେ ଭାରତରେ ସମ୍ବୋଧନ କରୁଛନ୍ତି ଅର୍ଜୁନଙ୍କୁ। ଅର୍ଜୁନଙ୍କର 10ଟି ନାମ ରହିଛି। ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି ଜୟ। ଅର୍ଜୁନଙ୍କର ଯେଉଁ 10ଟି ନାମ ରହିଛି, ସେହି ନାମରୁ ଗୋଟିଏ ନାମ ହେଉଛି ଭାରତ। ତେଣୁ ଏଠି କୁହାଯାଉଛି, ହେ ଭାରତ, ତମେ ସର୍ବେଭ୍ୟ ଏବ ବକ୍ତ୍ରେଭ୍ୟ ସସୃଜେ ସର୍ବଦର୍ଶନ। ସମସ୍ତ ବେଦ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ମଧ୍ୟ ଭାରତ ବୋଲି ସମ୍ବୋଧନ କରିଛନ୍ତି। ତେଣୁ ସେ କହୁଛନ୍ତି, ହେ ପରୀକ୍ଷିତ, ଏ ଭରତ ବଂଶରେ ଜାତ ଭାରତ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଚତାଭୟ। ପରୀକ୍ଷିତ ମହାରାଜ ଯେତେବେଳେ ଖବର ପାଇଲେ, ଆଉ 7 ଦିନ ଆୟୁଷ ତାଙ୍କର ଅଛି, ତେଣୁ ସେ ସବୁ ସମସ୍ତ ପୃଥିବୀକୁ ତ୍ୟାଗ କରିଦେଲେ, ତାଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ପ୍ରଦାନ କଲେ ଏବଂ ପଳେଇ ଆସିଲେ ନଦୀ କୂଳକୁ, ଗଙ୍ଗା ନଦୀ କୂଳକୁ ପଳେଇ ଆସିଲେ। କାହିଁକି ନା ଗଙ୍ଗା ନଦୀ ସାମାନ୍ୟ ନଦୀ ନୁହନ୍ତି, ଇଏ ହେଉଛନ୍ତି ଭଗବାନଙ୍କ ପାଦପଦ୍ମରୁ ଜାତ। ସୁତ ଗୋସ୍ୱାମୀ ଭାଗବତ ପ୍ରଥମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି, ଯତ୍ ପାଦ ନଖାବଶିଷ୍ଟ ଜଗତ ବିରିଞ୍ଚୁ ପ୍ରଭୁତା ନାମ୍ବ ଶେଷ ପୁନାଦି ଅନ୍ୟତମ କୁନ୍ଦାତ କୋ ନାମ ଲୋକେ ଭଗବତ ପଦାର୍ଥ। ଏଇ ସ୍ୱର୍ଣ୍ଣଗାଦି ଋଷିମାନେ ଭଗବତାର, ମୁଁ କହୁଛି ଭଗବତାର ଶ୍ରେଷ୍ଠ ସଂଜ୍ଞା ମୁଁ ଦଉଛି, ଯତ୍ ପାଦ ନଖାବଶିଷ୍ଟ, ଯାହାଙ୍କର ପାଦ ନଖକୁ ସ୍ପର୍ଶ କରିକି ଆସିଛନ୍ତି ଗଙ୍ଗାଦେବୀ। ଭଗବାନ ଯେଉଁ ବାମନ ଅବତାର ଆସିଥିଲେ, ତାଙ୍କର ବାମ ପାଦକୁ ବଢ଼େଇ ଦେଇଥିଲେ। ଏ ଭୌତିକ ଜଗତ ଯେଉଁ ରହିଛି, 7ଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ 10 ଗୁଣ ଅଧିକ। ତେଣୁ ଭଗବାନ ଯେଉଁ ଆସିଥିଲେ, ତାଙ୍କର ପାଦ ବାମ ପାଦ ଉଚ୍ଚକୁ ଯାଇ ବ୍ରହ୍ମଲୋକ ଭେଦ କରି, ଏଇ ସପ୍ତ ଆବରଣ ଭେଦ କରି କାରଣାନବ ଜଳକୁ ସ୍ପର୍ଶ କରିଥିଲା। ତେଣୁ ସେଇ ଜଳ, ସେଇ ଯେଉଁ ଛିଦ୍ର ହେଇଥିଲା, ସେଇ ଛିଦ୍ରରେ ସେ ଜଳ ସବୁ ଆସିଥିଲେ, ତାଙ୍କ ନାମ ହେଉଛି ଗଙ୍ଗା। ଭଗବତ ଗୀତାରେ ଅର୍ଜୁନକୁ ଭଗବାନ କହୁଛନ୍ତି, ଅର୍ଜୁନ ସ୍ରୋତସାମ ବି ଜାହ୍ନବୀ, ସ୍ରୋତବତୀ ନଦୀମାନଙ୍କ ଭିତରେ ମୁଁ ହେଉଛି ଜାହ୍ନବୀ, ଶ୍ରେଷ୍ଠ ନଦୀ ଗଙ୍ଗା। ଏବଂ ପୁରା ଇଏ ମଧ୍ୟ ସୁତ ଗୋସାଇଁ ମଧ୍ୟ ସ୍ୱର୍ଣ୍ଣକାଦୃଶୀମାନଙ୍କୁ କହୁଛନ୍ତି, ନିମ୍ନ ଗାଁ ଯଥା ଗଙ୍ଗା, ନିମ୍ନ ଗାଁ ମାନଙ୍କ ନଦୀମାନଙ୍କ ଭିତରେ ମୁଁ ହେଉଛି ଗଙ୍ଗା। ଏ ମାନେ ଯେଭଳି ଭାବରେ ଗଙ୍ଗା ଶ୍ରେଷ୍ଠ, ସେଭଳି ଭାବରେ ପୁରାଣାନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏଇ ଭାଗବତ ପୁରାଣ ହେଉଛି ଶ୍ରେଷ୍ଠ ପୁରାଣ। ତେଣୁ ଏଇ ଯେଉଁ କହୁଛନ୍ତି ସୁତ ଗୋସ୍ୱାମୀ ସ୍ୱର୍ଣ୍ଣକାଦ ଋଷିଙ୍କୁ, ଯତ୍ ପାଦ ନଖାବଶିଷ୍ଟ ଜଗତ ବିରିଞ୍ଚୁ ପ୍ରଭୁତା ନାମ୍ବ, ତେଣୁ ସେଇ ଜଳ ଯେତେବେଳେ ତଳକୁ ଆସୁଥିଲା, ବିରିଞ୍ଚ ବା ବ୍ରହ୍ମା ତାଙ୍କର କମଣ୍ଡଳରେ ସେ ଜଳକୁ ଧାରଣ କରି ଭଗବାନ ପାଦକୁ ଧୌତ କରିଦେଉଛନ୍ତି। ଏବଂ ଖାଲି ଯେ ବ୍ରହ୍ମା ଭଗବାନ ପାଦକୁ ଧୌତ କରୁଛନ୍ତି ତାହା ନୁହଁ, ଗଙ୍ଗାର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ଶେଷଙ୍କ କୁନାଦି ଅନ୍ୟତମ କୁନାଦ, ଶେଷଙ୍କ କହିଲେ ଶିବଜୀ ମଧ୍ୟ ତାଙ୍କର କୈଳାସ ପର୍ବତରେ ସେଇ ଯେଉଁ ରହିଛି ସେଇ ନଦୀକୁ ସେ ଧାରଣ କରୁଛନ୍ତି, ନିଜର ଜଟାରେ ଧାରଣ କରୁଛନ୍ତି ଏବଂ ସମସ୍ତ ଶିବଲୋକକୁ ମଧ୍ୟ ସେ ପ୍ଲାବନ କରିଦେଉଛନ୍ତି, ପବିତ୍ର କରିଦେଉଛନ୍ତି। ତେଣୁ ଆଉ ଜଗତରେ ଆଉ କିଏ ବସ୍ତୁ ଅଛି ଯାହାକୁ ଆମେ ଭଗବାନ କହିବା? ଏମିତି ଆଉ କିଏ ଅଛନ୍ତି ଭଗବାନ? ନା, ପ୍ରକୃତରେ ସ୍ୱର୍ଣ୍ଣକାଦି ଋଷିମାନେ କହୁଛନ୍ତି, ପ୍ରକୃତରେ ମହାପ୍ରଭୁ ଯାହା କହିଲେ ପ୍ରକୃତରେ ସେ ହିଁ ହେଉଛନ୍ତି ଭଗବାନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଯେଉଁ ରହିଛି ଗଙ୍ଗା ନଦୀ, ସେ ଗଙ୍ଗା ନଦୀ ତଟକୁ ଆସି ପହଞ୍ଚିଗଲେ, ଜାଣିଛନ୍ତି ଭଗବାନଙ୍କୁ ଦର୍ଶନ କରିଛନ୍ତି ପରୀକ୍ଷିତ ମହାରାଜ ମାତୃଗର୍ଭରେ, ତେଣୁ ସମସ୍ତ ଜ୍ଞାନ ତାଙ୍କର ଅଛି। ତେଣୁ ଗଙ୍ଗାର ମହାତ୍ମ ଜାଣିଛନ୍ତି, ସେ ଗଙ୍ଗା ନଦୀ କୂଳରେ ଆଶ୍ରୟ ନେଲେ, ଗଙ୍ଗା ନଦୀ କୂଳରେ ଆଶ୍ରୟ ନେଲେ ସେ ଚିନ୍ତା କଲେ, ନିଶ୍ଚିନ୍ତ ଭାବରେ ଗଙ୍ଗା ଯେଉଁଠୁ ଉଦ୍ଭୁତ ହୋଇଛନ୍ତି ଭଗବାନ ପାଦପଦ୍ମରେ ମୁଁ ଛୁଇଁପାରିବି, ଭଗବାନ ପାଦପଦ୍ମରେ ପହଞ୍ଚିଯାଇପାରିବି। ତେଣୁ ଗଙ୍ଗା ନଦୀ ତଟରେ ଯେତେବେଳେ ଆଶ୍ରୟ ନେଇଥିଲେ, ସେତି ସମୟରେ 60,000 ମୁନି ଋଷି ବିଶ୍ୱର ସମସ୍ତ ସ୍ଥାନରୁ ସବୁ ଆସି ପହଞ୍ଚିଗଲେ ଏବଂ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ସୁଖଦେବ ଗୋସ୍ୱାମୀଙ୍କୁ, ପ୍ରଭୁ ଅଥା ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁ ପୁରୁଷସ୍ୟ ହେ ଯତ୍ କାର୍ଯ୍ୟ ମିୟ ମାନସ ସର୍ବଥା। କ'ଣ ମୃତ୍ୟୁମୁଖରେ ବ୍ୟକ୍ତିର ମୃତ୍ୟୁମୁଖ ଆସନ ମୃତ୍ୟୁମୁଖର ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିର କ'ଣ କର୍ତ୍ତବ୍ୟ ନା ପରୀକ୍ଷିତ? ଲୋକମାନେ ଜାଣିପାରନ୍ତି ନାହିଁ ତାଙ୍କର କ'ଣ କର୍ତ୍ତବ୍ୟ, ସେମାନେ ସବୁ ଭୁଲି ଯାଆନ୍ତି। କିନ୍ତୁ ପ୍ରକୃତରେ କର୍ତ୍ତବ୍ୟ ହେଉଛି ତସ୍ମାତ୍ ଭାରତ ସର୍ବାତ୍ମା, ଭଗବାନ ହରିଶ୍ୱର ଭଗବାନ ଯିଏକି ସମସ୍ତ ହୃଦୟରେ ଅଛନ୍ତି, ପରମାତ୍ମାରେ ଅଛନ୍ତି ଏବଂ ବିଭିନ୍ନ ବ୍ରହ୍ମ ରୂପରେ ମଧ୍ୟ ଭଗବାନ ରହିଛନ୍ତି। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, ତାଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା। ଯଦି ଯେଉଁମାନେ ଅଭୟପ୍ରାପ୍ତ ହେବା ପାଇଁ ଚାହାନ୍ତି ତାହେଲେ ଏଇଟା ହିଁ କରିବେ। ତେଣୁ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ତସ୍ମାତ୍ ଏଇ ଯେଉଁ ରହିଛି ଶ୍ରେଷ୍ଠ କ'ଣ, ଏ ସମସ୍ତ ବୈଦିକ ଶାସ୍ତ୍ରରେ ଶ୍ରେଷ୍ଠ ଜିନିଷଟା କ'ଣ ଏଇଟା ବୁଝିବା ପାଇଁ ବ୍ରହ୍ମା ନିଜେ କ'ଣ କଲେ ନା ସମସ୍ତ ଏଇ ଯେଉଁ କୁହାଯାଉଛି ଇତିହାସ ପୁରାଣ ପଞ୍ଚମ ବେଦ ଉଚ୍ଚତେ ସମସ୍ତ ବେଦକୁ ସେ ଅଧ୍ୟୟନ କଲେ। ଭଗବାନ ବ୍ରହ୍ମ କାହିଁକି ନା ଅନ୍ତିମରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ, ପରୀକ୍ଷିତ ଭାବୁଥିବେ ପ୍ରଭୁ ଆପଣ ଯାହା କହୁଛନ୍ତି ଏଇଟା ମଙ୍ଗଳକର ପନ୍ଥା, ଭଗବାନଙ୍କ ଭକ୍ତି ଆଚରଣ କରିବା ମଙ୍ଗଳକର ପନ୍ଥା, ସେଇଟା ମୁଁ ଠିକ୍ କଲି ମାନିନେଲି। କିନ୍ତୁ ଆଉ କିଛି ମଧ୍ୟ ଭଲ ଆଉ କିଛି ପନ୍ଥା ଥିବ, ଆଉ କିଛି ମଙ୍ଗଳକର ପନ୍ଥା ଥିବ ନା? ନା ନା ପରୀକ୍ଷିତ, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ବିଶଦା ସଂସଦା ବିହ, ଏଇ ଯେଉଁ ଜନ୍ମମୃତ୍ୟୁ ଚକ୍ରରେ ଜଣେ ପଡ଼ିଯାଇଛି ମାନେ ତାହା ପାଇଁ ଆଉ ଅଧିକ କିଛି ମଙ୍ଗଳକର ପନ୍ଥା ନାହିଁ। ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସଦା ବିହ, ନା ତାର ସେ ପନ୍ଥାଟା କ'ଣ ନା ବାସୁଦେବେ ଭଗବତୀ ଭକ୍ତି ଯୋଗ ଯତ ଭାବେ। ଭଗବାନ ଯିଏକି ହେଉଛନ୍ତି ବାସୁଦେବ, ଯିଏକି ହେଉଛନ୍ତି ବସୁଦେବଙ୍କର ପୁତ୍ର, ତାଙ୍କୁ ଯଦି ଆମେ ଭକ୍ତି ଯୋଗରେ ତାଙ୍କ ସହିତ ଯୁକ୍ତ ହେଇପାରିବା ତାହେଲେ ସିଏ ହେଉଛି ଶ୍ରେଷ୍ଠ ମଙ୍ଗଳକର ପନ୍ଥା। ନା ପ୍ରଭୁ ଆପଣ କହିଲେ ମୁଁ ଗ୍ରହଣ କରୁଛି, କିନ୍ତୁ ଅନ୍ୟମାନେ ଗ୍ରହଣ କରିବେ ତ ନା କାହିଁକି ଗ୍ରହଣ କରିବେ? ନା ଆପଣ କିଛି ଯଦି ପ୍ରମାଣ ନଦେବେ କେମିତି ଲୋକମାନେ ଗ୍ରହଣ କରିବେ? ନା ପ୍ରମାଣ ଶୁଣ, ଭଗବାନ ବ୍ରହ୍ମ କାର୍ଯ୍ୟ ନାହିଁ ନା, ବ୍ରହ୍ମା ନିଜେ କ'ଣ କଲେ ନା ବ୍ରହ୍ମ ଏଇ ସମସ୍ତ ବେଦକୁ ଯେଉଁ କୁହାଯାଉଛି ଇତିହାସ ପୁରାଣ ପଶ୍ଚିମ ବେଦ ଉଚ୍ଚତେ ସମସ୍ତ ବେଦକୁ ବ୍ରହ୍ମା ଅଧ୍ୟୟନ କଲେ। ଭଗବାନ ବ୍ରହ୍ମ କାର୍ଯ୍ୟ ନାହିଁ ନା ଚିର ନୁଖ୍ୟ ଅନୁଖ୍ୟା, ପ୍ରଭୁ ଗୋଟେ ଥର ଅଧ୍ୟୟନ କଲେ ନା କେତେ ନା ତିନିଥର ଅଧ୍ୟୟନ କଲେ ନା ତାହେଲେ ଅଧ୍ୟୟନ କରି କ'ଣ ଜାଣିଲେ ନା ତଦ୍ୟବାସ କୁଟସ୍ତୁ। ତିନିଥର ଅଧ୍ୟୟନ କରି ସମସ୍ତ ବେଦକୁ ସେ ଜାଣିଲେ ଯେ ରତି ରାତ୍ମନ ଯତ କରେ, ଆତ୍ମନ ଯେଉଁ ଭଗବାନ ପରମାତ୍ମା ପ୍ରତି ଯଦି ଆମେ ରତି କରିପାରିବା ବା ଭକ୍ତି କରିପାରିବା ତାହେଲେ ସିଏ ହେଉଛି ଶ୍ରେଷ୍ଠ ମଙ୍ଗଳକର ପନ୍ଥା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ମୁଖରୁ ଏ ସମସ୍ତ ବେଦ ଇତିହାସ ପୁରାଣ ଏଇଟାକୁ ପଞ୍ଚମ ବେଦ ବୋଲି କୁହାଯାଉଛି, ଏସବୁ ଭଗବାନ ବ୍ରହ୍ମାଙ୍କର ମୁଖରୁ ସବୁ ଆସୁଛନ୍ତି। ତେଣୁ ଏହିଭଳି ଭାବରେ ସୃଷ୍ଟି ପ୍ରକ୍ରିୟା ଚାଲିବ, ଆମର କିନ୍ତୁ କଥାକୁ ଏଇଠି ବନ୍ଦ ରଖିବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେଖି ନିଦାୟୀ ଗୌର ଆନନ୍ଦେ।